ହ୍ୟାଲୋ, ମୁଁ ସୁଶାନ୍ତ ରାଉତ କହୁଛି, ଜନ୍ତାନଗରରୁ, 21 ନମ୍ବର ୱାର୍ଡ ରୁ। ଏବଂ ମୁଁ ଜଣେ ଜନୈତ ବାଣୀ ମାଧ୍ୟମରେ ମୁଁ ଆପଣଙ୍କୁ ଜଣେଇବାକୁ ଚାହୁଁଛି, ଆମର ଏଠି ଗୋଟେ ଷ୍ଟ୍ରିଟ୍ ଲାଇଟ୍ ନାହିଁ, ଆଉ ବହୁତ ଲୋକ ଅସୁବିଧା ହେଉଛନ୍ତି, ଆଉ ସେଠି ବହୁତ ଅନ୍ଧକାରମୟରେ ସେ ପରିବେଶଟି ଅଛି, ଆମେ ଦେଖିଲେ ବହୁତ ଖରାପ ଲାଗୁଛି। ଆଉ ଏଠି ଆମର କେହି ବି ଶୁଣିନାହାନ୍ତି ଏତେ ପର୍ଯ୍ୟନ୍ତ, ସେ ଆସିନାହାନ୍ତି, କମ୍ପ୍ଲେନ୍ ଦେଇଥିଲେ, ଆଉ ତେଣୁକରି ଆମେ ଜନୈତ ବାଣୀ ମାଧ୍ୟମରେ ଆମେ ଆପଣଙ୍କୁ ଜଣାଉଛୁ, ଯଦି ଆମର ଷ୍ଟ୍ରିଟ୍ ଲାଇଟ୍ ଲାଗିଯାଆନ୍ତା ଭଲ ହୁଅନ୍ତା ଆପଣଙ୍କ ତରଫରୁ। ଧନ୍ୟବାଦ।
ପୁଣି ଶୁଣିଦେବେ।